ମୋ ନାଁ ଅନୁରାଧା ଦାସ। ମୁଁ ଏକାମ୍ର ବିହାରରେ ରହୁଛି, 21 ନମ୍ବର ୱାର୍ଡରେ। ଆଉ ଅଳିଆ, ହଁ ଆମର ଏଠି ଅଳିଆ ପ୍ରତି ସପ୍ତାହରେ ଟ୍ରାକ୍ଟର ଆସିକି ନଉଛି, କିନ୍ତୁ ମଝିରେ ମଝିରେ ବହୁତ ହଇରାଣ ବି କରୁଛନ୍ତି, ଆଉ ସେଥିପାଇଁ କିଛି ବ୍ୟବସ୍ଥା କରାଯାଉ।